ବିଚାରକର୍ତ୍ତା 19 ପର୍ବ ଇସ୍ରାଏଲ ମଧ୍ୟରେ ରାଜା ନଥିବା ସମୟରେ ଏପରି ଘଟିଲା ଯେ ଇଫ୍ରିୟମ୍ ପର୍ବତମୟ ଦେଶରେ ଅନ୍ତର୍ପ୍ରଦେଶରେ ନିବାସୀ ଏକ ଲେବୀୟ ଲୋକ ବୈଥେଲରେ ହମ୍ ଜିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା। ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ ବେଶ୍ୟାଚାର କରି ତାହା ନିକଟରୁ ବାହାରିଯାଇ ବୈଥେଲହମ୍ ଜିହୁଦାରେ ଆପଣା ପିତୃଗୃହରେ 4 ମାସ କାଳ ରହିଲା। ୟେଉତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ 2 ଗର୍ଦ୍ଧବ ନେଇ ତାହା ନିକଟକୁ ଗଲା। ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା। ତହିଁରେ ସେହି ଯୁବତୀର ପିତା ସେ ବ୍ୟକ୍ତିକୁ ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା। ଏହେତୁରୁ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା, ତେଣୁ ସେ ତାହା ସଙ୍ଗେ 3 ଦିନ ରହିଲା। ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରିକ୍ଷେପଣ କଲେ। ପୁଣି 4ର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ସ୍ଥାନ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ ସେହି ଯୁବତୀର ପିତା ଆପଣା ଜ୍ୱାଇଁକି କହିଲା, ମୁଠିଏ ଆହାର କରି ପ୍ରାଣ ତୃପ୍ତ କର, ତହିଁ ଉତରୁ ଆପଣା ବାଟରେ ଯିବ। ତେଣୁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ। ଏଥିରେ ସେ ଯୁବତୀର ପିତା ସେ ଲୋକକୁ କହିଲା, ଅନୁଗ୍ରହ କରି ଏହି ରାତ୍ରିଟି ରହିଯାଅ, ଆପଣା ମନକୁ ଖୁସି କର। ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା, ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ ସେ ପୁନର୍ବାର ରାତ୍ରିକ୍ଷେପଣ କଲା। ପୁଣି ସେ 5ମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା। ତହିଁରେ ଯୁବତୀର ପିତା କହିଲା, ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ। ଏଥିରେ ସେ ଦୁହେଁ ଭୋଜନ କଲେ। ଏ ଉତ୍ତାରେ ସେ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହିଯାଅ। ଦେଖ ଦିନ ଗଡ଼ିଯାଉଛି, ଏଠାକାର ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର, କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଗୃହକୁ ଯିବ। ମାତ୍ର ସେ ଲୋକ ସେ ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଜିବୁସ ଅର୍ଥାତ୍ ଜେରୁସାଲମ୍ ନିକଟରେ ଉପସ୍ଥିତ ହେଲା। ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ। ସେମାନେ ଜିବୁସ ନିକଟରେ ହେବାବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା। ଏଥିରେ ଦାସ ତାହାର ମୁନିବକୁ କହିଲା, ବିନୟ କରୁଅଛି, ଆସ ଆମେମାନେ ଜିବୁସୀୟମାନଙ୍କର ଏହି ନଗରକୁ ଯାଇ ସେଠାରେ ରାତ୍ରିକ୍ଷେପଣ କରୁ। ମାତ୍ର ତାହାର ମୁନିବ ତାହାକୁ କହିଲା, ଆମେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତାହା ଇସ୍ରାଏଲ ସନ୍ତାନଗଣ ନୁହେଁ, ମାତ୍ର ଆମେମାନେ ଗିବିଆ ଯାଏ ଯିବୁ। ପୁଣି ସେ ଆପଣା ଦାସକୁ କହିଲା, ଆସ ଆମେମାନେ ଏହି 2 ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ, ପୁଣି ଗିବିଆ କି ରାମାରେ ରାତ୍ରି କାଟିବା। ତେଣୁ ସେମାନେ ଆପଣା ପଥରେ ଚାଲିଗଲେ। ପୁଣି ବିନ୍ୟାମିନ୍ର ଅଧିକାରସ୍ଥିତ ଗିବିଆ ନିକଟ ହେବାବେଳେ ସୂର୍ଯ୍ୟ ଅସ୍ତ ହେଲା, ତେଣୁ ସେମାନେ ଗିବିଆର ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ, କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବା ପାଇଁ କେହି ନଥିଲେ। ସେତେବେଳେ ଦେଖ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା। ସେ ଇଫ୍ରିୟମ୍ ପର୍ବତମୟ ଦେଶର ଲୋକ, ସେ ଗିବିଆରେ ପ୍ରବାସ କରୁଥିଲା, ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମିନିଆ ଥିଲେ। ପୁଣି ସେ ଲୋକ ଅନାଇ ନଗର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେ ବୃଦ୍ଧ ଲୋକ ପଚାରିଲା, ତୁମେମାନେ କେଉଁଠାକୁ ଯାଉଅଛ, ପୁଣି କେଉଁଠାରୁ ଆସିଅଛ? ତହିଁରେ ସେ ତାହାକୁ କହିଲା, ଆମେମାନେ ବୈଥଲେହମ୍କୁ ଜିହୁଦାରୁ ଇଫ୍ରିୟମ୍ ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ, ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲେହମ୍ ଜିହୁଦାକୁ ଯାଇଥିଲୁ, ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି, ମାତ୍ର କେହି ମୋତେ ଆପଣା ଗୃହକୁ ନେବାକୁ ନାହିଁ, ତଥାପି ଆମ୍ଭମାନଙ୍କ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା ଉଭୟ ଅଛି, ମଧ୍ୟ ମୋ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ, ତୁମ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୋଟି ଓ ଦ୍ରାକ୍ଷାରସ ଅଛି, କୌଣସି ବିଷୟରେ କିଛି ଅଭାବ ନାହିଁ। ତେଣୁ ସେ ବୃଦ୍ଧ ଲୋକ କହିଲା, ତୁମ୍ଭର ମଙ୍ଗଳ ହେଉ, ଯେକୌଣସି ମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋ ଉପରେ, କୌଣସି ମତେ ଦାଣ୍ଡରେ ରୁହ ନାହିଁ। ତେଣୁ ସେମାନଙ୍କୁ ଆପଣା ଗୃହକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା, ପୁଣି ସେମାନେ ପାଦ ଧୋଇ ଭୋଜନପାନ କଲେ। ସେମାନେ ଆପଣା ଆପଣା ମନକୁ ଖୁସି କଲାବେଳେ ଦେଖ ନଗରର ଲୋକ କେତେକ ପାପାଧନ ଓ ସନ୍ତାନ କବାଟରେ ମାରିମାରି ଘରର ଚାରିପାଖ ଘେରିଲେ। ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହାଠାରେ ଉପଗତ ହେବା। ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, ନାହିଁ ନାହିଁ, ଆମ୍ଭର ଭାତୃଗଣ ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ, ଏ ପୁରୁଷ ଆମ୍ଭ ଗୃହକୁ ଆସିଅଛି, ଏଥିପାଇଁ ଏ ମୂଢ଼ତାର କର୍ମ ନ କର। ଦେଖ, ମୋର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି, ମୁଁ ସେମାନଙ୍କୁ ଆଣିଦେଉଛି, ପଛେ ତୁମେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମମାନଙ୍କ ଦୃଷ୍ଟିରେ ଭଲ ତାହା ସେମାନଙ୍କ ସଙ୍ଗେ କର, ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର। ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ, ତେଣୁ ସେ ପୁରୁଷ ଆପଣା ଉପପତ୍ନୀକୁ ଧରି ବାହାରକୁ ସେମାନଙ୍କ କତିକି ଆଣିଲା। ତହିଁରେ ସେମାନେ ସେହି ସ୍ତ୍ରୀଠାରେ ଉପଗତ ହେଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିଯାକ ତା ପ୍ରତି ଅତ୍ୟାଚାର କଲେ, ପୁଣି ପ୍ରଭାତ ହେବାବେଳକୁ ତାହାକୁ ଛାଡ଼ିଦେଲେ। ତେଣୁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା। ଏଉତାରେ ପ୍ରଭାତ ହୁଅନ୍ତେ ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା, ମାତ୍ର ଦେଖ ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି। ତେଣୁ ସେ ତାହାକୁ କହିଲା, ଉଠ ଚାଲ ଆମ୍ଭେମାନେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ। ତେବେ ସେ ତାହାକୁ ଗଧ ଉପରକୁ ନେଲା, ଆଉ ସେ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା। ଅନନ୍ତର ସେ ଆପଣା ଗୃହରେ ପହଞ୍ଚିଲା, ଉତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲ ସମସ୍ତ ଅଞ୍ଚଳକୁ ପଠାଇଲା। ତହିଁରେ ଯେତେ ଲୋକ ତାହା ଦେଖିଲେ ସମସ୍ତେ କହିଲେ, ଇସ୍ରାଏଲ ସନ୍ତାନଗଣ, ମିଶର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ। ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ।